ओम शांति। 26/2/2026 आजिरो साकार महावाक्य बाबा कहुछंती, मीठे बच्चे तुम्हें माने निज जीवनर डोर को एकमात्र बाबांको सहित बांधी देइछ। तुमर संपर्क जणंक सहित रहिछि, तेणु तुमको जणंक सहित ही संबंध रक्षा करिबाकु हेब। प्रश्न, संगम जुगरे आत्मा निजर जीवनर डोर परमात्मांको सहित जोड़ी थाए, एही प्रथा अज्ञान कालरे केउं रीतिरे पालन होई आसुछि? उत्तर, विवाह समयरे स्त्रीर पणतकु स्वामी सहित बांधी देथान्ति। स्त्री भावि थाए सारा जीवन एहांको साथी होई रहिबी, तुमे माने त एबे तुमर पणतकु बाबांक सहित जोड़ी देइछ। तुमे जानिछ अधा कल्प पाई आमर पालना बाबांक द्वारा हेबो। गीत, जीवन डोर तुम्ही संग बांधी, ओम शांति। देख, गीतरे कुहा जाइछि जीवनर डोर को तुम सहित बांधिछि। जेपरी कौनसी कन्या निजर जीवनर डोर को पति सहित बांधि थाए, भावि थाए जे जीवन सारा तांको साथीरे रहिबी, तांकु अर्थात स्वामी को स्त्रीर पालना करिबाकु पड़ी थाए। एमिति नुहे कि स्त्री को स्वामीर भरण पोषण करिबाकु पड़िबो, ना सारा जीवन स्वामी को ही पालना करिबाकु हेबो। तुमे पिलामाने मध्य निज जीवनर डोर बाबांक सहित बांधिछ। तांकु बेहद्र बाबा कुह, शिक्षक कुह, गुरु कुह, जहा किछि भी कुह, एहा हेला आत्मा मानंकर जीवनर डोर परमात्मांक सहित बांधिबार कथा। ताहा हेला विनाशी दुनियार स्थूल कथा, एहा हेला सूक्ष्म कथा। कन्यार जीवनर डोर पति सहित बांधि दिया जाए, सीए तांक घर को जाय थाए। देख, एठारे प्रत्येक कथा को बुझिबा पाए बुद्धि दरकार। कलिजुगरे हेला सबु किछि आसुरी मतर कथा। तुमे जानिछ जे आमे निज जीवनर डोर को जणंक सहित बांधिछु, तुमर संपर्क जणंक सहित अछि, तेणु सेही जणंक सहित ही संबंध रक्षा करिबाकु हेब। काहिकि ना तांक ठारु आमकु बहुत बहुत सुख मिलिथाए, सीए त आमकु स्वर्गर मालिक करुछंती। तेणु एही भली पितांकर श्रीमतरे चालिबा दरकार। एहा ही हेउछि आत्मिक डोर बा रस्सी, आत्मा ही श्रीमत को ग्रहण करुछि। आसुरी मत द्वारा ही तो तलकु खसी जाइछ, सेथिपाय एबे बाबांकर श्रीमत अनुसारे चालिबा उचित। तुमे जानिछ आमे निजर आत्मार डोर परमात्मांक सहित बांधिछु, तेणु तांक ठारु आमकु 21 जन्म पाए सदा सुखी हेबार वर्षा मिलुछि। सेही अल्प कालर जीवन डोर को बांधिबा कारणरु त तळकु तळकु खसी आसीछ। एठारे त 21 जन्म पाए ग्यारंटी रहिछि, तुमर केते बड़ रोजगार हेउछि, तेणु एथिरे कौनसी भूल करिबा उचित नुहे। माया बहुत भूल कराई देउछि। एही लक्ष्मी नारायण निश्चित भावरे कहा सहित निजर जीवनर डोर को बांधिथिले, जहांक ठारु 21 जन्मर संपत्ति मिलिछि। कल्प कल्प तुम आत्मा मानंकर जीवनर डोर को परमात्मांक सहित बंधा जाउछि, तार त गणना करी हेबो नाही। एबे बुद्धिरे आसुछि मु शिव बाबांकर होई जाइछि, तांक सहित जीवनर डोर को बांधिछि। प्रत्येक कथा बाबा आसी बुझाउछंती। तुमे जानिछ कल्प पूर्वरु मध्य बांधि थिलु, शिव जयंती पालन करुछंती, किंतु कहार पालन करुछंती ताहा कहाकु भी जणा नाही। शिव बाबा पतित पावन अटंती, तेबे निश्चित सीए संगम जुगरे आसीबे। एक कथा ତୁମେ ମାନେ ଜାଣିଛ, ଦୁନିଆ ଜାଣି ନାହିଁ। ସେଥିପାଇଁ ଗାୟନ ଅଛି କୋଟିକରେ କେହି କେହି, ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି। ଆଉ ସବୁ ଧର୍ମ ଶାସ୍ତ୍ରର କାହାଣୀ ଆଦି ରହିଛି, ସେହି ଧର୍ମ ତ ନାହିଁ, ତେଣୁ ଜାଣିବେ କିପରି। ଏବେ ତୁମେମାନେ ଜୀବନର ଡୋରକୁ ବାବାଙ୍କ ସହିତ ବାନ୍ଧୁଛ, ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ଡୋର ଯୋଡ଼ି ହୋଇଛି, ଏଥିରେ ଶରୀରର କୌଣସି ସମ୍ବନ୍ଧ ନାହିଁ। ପଛକେ ଘରେ ରୁହ, କିନ୍ତୁ ବୁଦ୍ଧିରେ ବାବାଙ୍କୁ ସ୍ମରଣ କରିବାକୁ ହେବ। ତୁମ ଆତ୍ମାମାନଙ୍କର ଜୀବନର ଡୋର ବନ୍ଧା ହୋଇଛି, ଯେପରି ପଣତ ବାନ୍ଧିଥାନ୍ତି ନା, ତାହା ହେଲା ସ୍ଥୂଳ ପଣତ। ଏହା ହେଉଛି ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ଯୋଗ, ଅର୍ଥାତ୍ ସମ୍ବନ୍ଧ ଯୋଡ଼ିବା। ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଥିଲେ ଏକଥା କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହୋଇଥିଲା, ରାମଙ୍କର ଜୟନ୍ତୀ କେବେ ହୋଇଥିଲା, ଏକଥା ଜାଣିନାହାନ୍ତି। ତୁମେ ପିଲାମାନେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅକ୍ଷର ତ ଲେଖୁଛ, କିନ୍ତୁ ବର୍ତ୍ତମାନ ତିନି ମୂର୍ତ୍ତି ତ ନାହାନ୍ତି। ତୁମେ କହିବ, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି, ତେଣୁ ବ୍ରହ୍ମା ନିଶ୍ଚିତ ଭାବରେ ସାକାର ଶରୀରଧାରୀ ହେବା ଦରକାର ନା? ବାକି ବିଷ୍ଣୁ ଏବଂ ଶଙ୍କର ବର୍ତ୍ତମାନ କେଉଁଠି ଅଛନ୍ତି, ଯାହାଙ୍କୁ ତୁମେ ତ୍ରିମୂର୍ତ୍ତି ବୋଲି କହୁଛ? ଏସବୁ ବହୁତ ବୁଝିବାର କଥା। ତ୍ରିମୂର୍ତ୍ତିର ଅର୍ଥ ହିଁ ବ୍ରହ୍ମା ବିଷ୍ଣୁ ଶଙ୍କର, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ତାହା ତ ଏହି ସମୟରେ ହିଁ ହୋଇଥାଏ। ସତ୍ୟଯୁଗରେ ବିଷ୍ଣୁଙ୍କ ଦ୍ୱାରା ପାଲନା ହେବ, ବିନାଶର କାର୍ଯ୍ୟ ଅନ୍ତିମ ସମୟରେ ହେବ। ଏହି ଆଦି ସନାତନ ଦେବୀ ଦେବତା ଧର୍ମ ଏକମାତ୍ର ଭାରତର ହିଁ ଧର୍ମ ଅଟେ। ସେମାନେ ଅର୍ଥାତ୍ ଅନ୍ୟ ଧର୍ମ ସ୍ଥାପକମାନେ ତ ନିଜର ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି। ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ଅମୁକ ଏହି ଧର୍ମ ସ୍ଥାପନ କରିଛନ୍ତି ଏବଂ ତାଙ୍କର ସମ୍ବତ୍ ଏହି ସମୟଠାରୁ ଆରମ୍ଭ ହେଲା। ଅମୁକ ସମୟରେ ଅମୁକ ଏହି ଧର୍ମର ସ୍ଥାପନା କରିଥିଲେ, କିନ୍ତୁ ଭାରତର ଧର୍ମ ବିଷୟରେ କାହାକୁ ଜଣାନାହିଁ। ଗୀତା ଜୟନ୍ତୀ ଏବଂ ଶିବ ଜୟନ୍ତୀ କେବେ ହୋଇଥିଲା, ଏକଥା କାହାକୁ ଜଣାନାହିଁ। ଶ୍ରୀକୃଷ୍ଣ ଏବଂ ରାଧାଙ୍କର ବୟସରେ 2-3 ବର୍ଷର ଫରକ ଥିବ। ସତ୍ୟଯୁଗରେ ନିଶ୍ଚିତ ପ୍ରଥମେ ଶ୍ରୀକୃଷ୍ଣ ଜନ୍ମ ନେଇଥିବେ, ତାପରେ ରାଧା ଜନ୍ମ ନେଇଥିବେ, କିନ୍ତୁ ସତ୍ୟଯୁଗ କେବେ ଥିଲା ଏକଥା କାହାକୁ ଜଣାନାହିଁ। ତୁମକୁ ମଧ୍ୟ ଏକଥା ବୁଝିବା ପାଇଁ ବହୁତ ବର୍ଷ ଲାଗିଲା, ତେବେ 2 ଦିନ ମଧ୍ୟରେ କିଏ କେତେ ପର୍ଯ୍ୟନ୍ତ ବୁଝିପାରିବ? ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି, ସିଏ ହେଲେ ବେହଦର ପିତା, ନିଶ୍ଚୟ ତାଙ୍କଠାରୁ ସମସ୍ତଙ୍କୁ ବର୍ଷା ମିଳିବା ଦରକାର ନା? ସେଥିପାଇଁ ତାଙ୍କୁ ଗଡ଼ଫାଦର ହେ ଈଶ୍ୱର ପିତା କହି ମନେ ପକାଉଛନ୍ତି। ଏବେ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ବହୁତ ରହିଛି, ଏମାନେ ସ୍ୱର୍ଗରେ ରାଜତ୍ୱ କରୁଥିଲେ, କିନ୍ତୁ ଏମାନଙ୍କୁ ଏହି ସମ୍ପତ୍ତି କିଏ ଦେଇଥିଲା? ନିଶ୍ଚିତ ସ୍ୱର୍ଗର ରଚୟିତା ହିଁ ଦେଇଥିବେ, କିନ୍ତୁ କେବେ ଓ କିପରି ଦେଇଥିଲେ ତାହା କେହି ବି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ଯେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ସତ୍ୟଯୁଗରେ ଆମେ ପବିତ୍ର ଥିଲେ, କଳିଯୁଗରେ ପତିତ, ତେବେ ବାବା ସଙ୍ଗମ ଯୁଗରେ ହିଁ ଜ୍ଞାନ ଦେଇଥିବେ, ସତ୍ୟଯୁଗରେ ନୁହେଁ। ସେଠାରେ ତ ପ୍ରାରବ୍ଧ ଥାଏ, ତେବେ ନିଶ୍ଚିତ ପୁନର୍ଜନ୍ମରେ ଜ୍ଞାନ ପ୍ରାପ୍ତ କରିଥିବେ। ତୁମେମାନେ ମଧ୍ୟ ଏବେ ଜ୍ଞାନ ପ୍ରାପ୍ତ କରୁଛ। ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ବାବା ହିଁ କରିବେ। ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଥିଲେ, ତାଙ୍କୁ ଏହି ପ୍ରାରବ୍ଧ କେଉଁଠୁ ମିଳିଲା? ଲକ୍ଷ୍ମୀନାରାୟଣ ହିଁ ରାଧେକୃଷ୍ଣ ଥିଲେ, ଏକଥା କେହି ବି ଜାଣିନାହାନ୍ତି। ବାବା କହୁଛନ୍ତି ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ। ଏଠାରେ ଏବେ ଅତି ମଧୁର ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର ଚାରା ଲଗା ଯାଉଛି। ତୁମେମାନେ ଜାଣିଛ ଆଜିଠାରୁ 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ମନୁଷ୍ୟରୁ ଦେବତା କରିଥିଲେ। ଏବେ ତୁମେମାନେ କଳିଯୁଗରୁ ସତ୍ୟ ଯୁଗକୁ ଟ୍ରାନ୍ସଫର ହେଉଛ। ସେଥିପାଇଁ ପ୍ରଥମେ ବ୍ରାହ୍ମଣ ହେବାକୁ ପଡ଼ିବ। ବାଜୋଲି ଖେଳରେ ପାଦ ଏବଂ ଚୁଟି ଏକାଠି ହୋଇଥାଏ। ବାସ୍ତବରେ ଏବେ ଆମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ, ଅର୍ଥାତ୍ ପାଦରୁ ଚୁଟି ହୋଇଛୁ। ଯଜ୍ଞରେ ତ ନିଶ୍ଚିତ ବ୍ରାହ୍ମଣ ଦରକାର, ଏହା ଶିବ ବା ରୁଦ୍ରଙ୍କର ଯଜ୍ଞ ଅଟେ, ସେଥିପାଇଁ ରୁଦ୍ର ଜ୍ଞାନ ଯଜ୍ଞ ବୋଲି କୁହାଯାଏ। ଶ୍ରୀକୃଷ୍ଣ କୌଣସି ଯଜ୍ଞ ରଚନା କରିନଥିଲେ। ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ। ଶିବ ବାବାଙ୍କର ଏହି ଯଜ୍ଞ ପତିତ ମାନଙ୍କୁ ପାବନ କରିବା ପାଇଁ ଉଦ୍ଦିଷ୍ଟ। ରୁଦ୍ର ଶିବ ବାବା ନିରାକାର ଅଟନ୍ତି, ତେବେ ସିଏ ଯଜ୍ଞ କିପରି ରଚନା କରିବେ? ଯେପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ନ ଆସିଛନ୍ତି, ମନୁଷ୍ୟ ହିଁ ଯଜ୍ଞ ରଚନା କରିଥାନ୍ତି। ତୁଳ ଅଥବା ସୂକ୍ଷ୍ମ ଅଥବା ତୁଳ ଲୋକରେ ଏସବୁ କଥା ନଥାଏ। ବାବା ବୁଝାଉଛନ୍ତି ଏହା ସଙ୍ଗମ ଯୁଗ ଅଟେ। ଯେତେବେଳେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସତ୍ୟ ଯୁଗ ଥିଲା। ଏବେ ପୁନର୍ବାର ତୁମେ ସେହିଭଳି ହେବାକୁ ଯାଉଛ। ଆମମାନଙ୍କର ଏହି ଜୀବନର ଡୋର ପରମାତ୍ମାଙ୍କ ସହିତ ରହିଛି। ଏହି ଡୋର କାହିଁକି ବନ୍ଧା ହୋଇଛି? ସଦା ସୁଖର ସମ୍ପତ୍ତି ପାଇବା ପାଇଁ। ତୁମେ ଜାଣିଛ ବେହଦ୍ର ବାବାଙ୍କ ଦ୍ୱାରା ଆମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେଉଛୁ। ବାବା ବୁଝାଉଛନ୍ତି ତୁମେମାନେ ସେହି ଦେବୀ ଦେବତା ଧର୍ମର ଥିଲ, ସେଠାରେ ତୁମର ରାଜ୍ୟ ଥିଲା, ପରେ ପୁଣି ତୁମେ ପୁନର୍ଜନ୍ମ ନେଇ କ୍ଷତ୍ରିୟ ଧର୍ମକୁ ଆସିଲ। ସୂର୍ଯ୍ୟବଂଶୀ ରାଜତ୍ୱ ସମାପ୍ତ ହୋଇ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲିଲା। ତୁମକୁ ଜଣା ଅଛି ଯେ ଆମେ ଏହି 84 ଜନ୍ମର ଚକ୍ରର ପରିକ୍ରମା କିପରି କରୁଛୁ, ଏତିକି ଏତିକି ଜନ୍ମ ନେଇଛୁ। ଭଗବାନ ବାଚ, ହେ ସନ୍ତାନ ମାନେ, ତୁମେମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ଜାଣିଛି। ଏବେ ଏହି ସମୟରେ ଏହି ଶରୀରରେ ବ୍ରହ୍ମାଙ୍କର ଆତ୍ମା ଏବଂ ଶିବ ପରମାତ୍ମା ଦୁଇ ଜଣ ଅଛନ୍ତି। ବର୍ତ୍ତମାନ ଏହି ଦୁଇ ମୂର୍ତ୍ତି ଏକାଠି ଅଛନ୍ତି। ଶଙ୍କର ତ କେବେ ପାଠ କରନ୍ତି ନାହିଁ, ବାକି ରହିଲେ ବିଷ୍ଣୁ, ଯିଏକି ସତ୍ୟ ଯୁଗରେ ଥାନ୍ତି। ଏବେ ତୁମେମାନେ ବ୍ରାହ୍ମଣରୁ ପୁନର୍ବାର ଦେବତା ହେବ। ଗୀତାରେ ବର୍ଣ୍ଣିତ ଥିବା ହମ୍ ସୋର ଅର୍ଥ ବାସ୍ତବରେ ଏହା ହିଁ ଅଟେ, କିନ୍ତୁ ସେମାନେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ବୋଲି କହିଦେଇଛନ୍ତି। କେତେ ଫରକ କରିଦେଇଛନ୍ତି! ରାବଣ ଆସିବା ପରେ ହିଁ ରାବଣର ମତରେ ଚାଲିବା ଆରମ୍ଭ ହୋଇଗଲା। ସତ୍ୟ ଯୁଗରେ ତ ଏହି ଜ୍ଞାନ ହିଁ ପ୍ରାୟ ଲୋପ ହୋଇଯିବ। ଏସବୁ ହେବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ତେବେ ଯାଇ ତ ବାବା ଆସି ସ୍ଥାପନ କରିବେ। ବର୍ତ୍ତମାନ ସଙ୍ଗମ ଯୁଗ। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ କଳ୍ପର ସଙ୍ଗମ ଯୁଗରେ ଆସି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରୁଛି, ଜ୍ଞାନ ଯଜ୍ଞର ରଚନା କରୁଛି। ବାକି ଯାହା କିଛି ବି ଅଛି ତାହା ଏହି ଯଜ୍ଞରେ ସ୍ୱାହା ହୋଇଯିବ। ବିନାଶର ଜ୍ୱାଳା ଏହି ଯଜ୍ଞରୁ ହିଁ ପ୍ରଜ୍ୱଳିତ ହେବ। ଅତୀତ ଦୁନିଆର ବିନାଶ ତ ନିଶ୍ଚିତ ହେବ, ନଚେତ ପାବନ ଦୁନିଆ କିପରି ହେବ? ତୁମେମାନେ ମଧ୍ୟ କହୁଛ ଯେ ହେ ପତିତ ପାବନ ଆସ, ତେବେ ପତିତ ଦୁନିଆ ଏବଂ ପାବନ ଦୁନିଆ ଏକାଠି ରହିପାରିବ କି? ପତିତ ଦୁନିଆର ବିନାଶ ହେବ, ଏଥିରେ ତ ଖୁସି ହେବା ଦରକାର। ପତିତ ଦୁନିଆର ତ ବିନାଶ ହେବ, ଏଥିରେ ତ ଖୁସି ହେବା ଦରକାର। ମହାଭାରତ ଲଢ଼େଇ ନିଶ୍ଚିତ ଲାଗିଥିଲା, ଯାହାଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଲା। କହୁଛନ୍ତି ଏହା ସେହି ମହାଭାରତ ଲଢ଼େଇ ଅଟେ, ତେବେ ଏହା ତ ଭଲ କଥା, ଯାହାଦ୍ୱାରା ପତିତ ଦୁନିଆ ସମାପ୍ତ ହୋଇଯିବ। ଶାନ୍ତି ପାଇଁ ଏତେ ଯୋଜନା କରିବାର ଆବଶ୍ୟକତା ନାହିଁ। ତୁମକୁ ବର୍ତ୍ତମାନ ଯେଉଁ ତୃତୀୟ ନେତ୍ର ମିଳିଛି ତାହା ଆଉ କାହା ନିକଟରେ ନାହିଁ, ତେଣୁ ତୁମେ ମାନେ ବହୁତ ଖୁସି ହେବା ଦରକାର। ଆମେ ବେହଦ ବାବାଙ୍କ ଠାରୁ ପୁନର୍ବାର ବର୍ଷା ନେଉଛୁ। ବାବା, ଆମେ ଅନେକ ଥର ଆପଣଙ୍କ ଠାରୁ ବର୍ଷା ନେଇଛୁ। ରାବଣ ପୁଣି ଅଭିଶାପ ଦେଇଛି। ଏହିସବୁ କଥାକୁ ମନେ ପକାଇବା ଅତି ସହଜ, ବାକି ସବୁ ହେଲା ଦନ୍ତ କଥା, ଅର୍ଥାତ୍ ମନ ଗଢା କଥା। ତୁମମାନଙ୍କୁ ଏତେ ଧନବାନ କରି ଯାଇଥିଲି, ତୁମେମାନେ ପୁଣି ଗରିବ କାହିଁକି ହେଲ? ଏହିଭଳି ହେବାର ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଗାୟନ ମଧ୍ୟ ଅଛି, ଜ୍ଞାନ, ଭକ୍ତି ଓ ବୈରାଗ୍ୟ। ଭକ୍ତି ଠାରୁ ବୈରାଗ୍ୟ ସେତେବେଳେ ହେବ ଯେତେବେଳେ ଜ୍ଞାନ ମିଳିବ। ତୁମକୁ ଜ୍ଞାନ ମିଳିଲା ତେବେ ଯାଇ ଭକ୍ତି ଠାରୁ ବୈରାଗ୍ୟ ଆସିଲା। ସାରା ପୁରୁଣା ଦୁନିଆ ଠାରୁ ବୈରାଗ୍ୟ ଆସିଲା। ଏହା ତ ଶ୍ମଶାନ ଅଟେ। ତୁମେ ମାନେ 84 ଜନ୍ମର ଚକ୍ର ଲଗାଇଛ, ଏବେ ଘରକୁ ଯିବାକୁ ହେବ। ମୋତେ ମନେ ପକାଇଲେ ମୋ ପାଖକୁ ଆସିଯିବ, ବିକର୍ମ ସବୁ ବିନାଶ ହୋଇଯିବ। ବିକର୍ମାଜିତ ହେବାର ଅନ୍ୟ କୌଣସି ଉପାୟ ନାହିଁ। ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହେବ, ଗଙ୍ଗା ସ୍ନାନ ଦ୍ୱାରା ନୁହେଁ। ବାବା କହୁଛନ୍ତି, ମାୟା ହିଁ ତୁମକୁ ମୂର୍ଖ କରିଦେଇଛି, ଏପ୍ରିଲ ଫୁଲ କହିଥାନ୍ତି ନା। ଏବେ ମୁଁ ତୁମକୁ ଲକ୍ଷ୍ମୀନାରାୟଣଙ୍କ ସଦୃଶ କରିବା ପାଇଁ ଆସିଛି। ଚିତ୍ର ତ ବହୁତ ଭଲ ଭଲ ରହିଛି। ଆଜି ଆମେ କଣ ଅଛୁ, କାଲି ଆମେ କଣ ହେବୁ, କିନ୍ତୁ ମାୟା ମଧ୍ୟ କିଛି କମ୍ ନୁହେଁ। ମାୟା ଡୋର ବାନ୍ଧିବାକୁ ଦେଉନାହିଁ, ଟଣା ଭିଡ଼ା ଚାଲିଛି। ଆମେ ତ ବାବାଙ୍କୁ ସ୍ମରଣ କରୁଛୁ, କିନ୍ତୁ କାହିଁକି କେଜାଣି ପୁଣି ଭୁଲି ଯାଉଛୁ। ଏଥିରେ ପରିଶ୍ରମ କରିବାକୁ ହେବ। ସେଥିପାଇଁ ଭାରତର ପ୍ରାଚୀନ ଯୋଗ ବିଖ୍ୟାତ ଅଟେ। ସେମାନଙ୍କୁ ବର୍ଷା କିଏ ଦେଇଥିଲେ, ଏକଥା କେହି ବି ବୁଝିନାହାନ୍ତି। ବାବା କହୁଛନ୍ତି, ପିଲାମାନେ, ମୁଁ ତୁମକୁ ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛି। ଏହା ତ ବାବାଙ୍କର କର୍ତ୍ତବ୍ୟ ଅଟେ। ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି, ତୁମେମାନେ ଖୁସି ହେଉଛ। ଏଠାକୁ ଯଦି କେହି ଆସୁଛନ୍ତି ଏବଂ ବୁଝୁଛନ୍ତି, ତେବେ ଖୁସି ହେଉଛନ୍ତି। ବାସ୍ତବରେ ଏହି ଜ୍ଞାନ ଠିକ୍। 84 ଜନ୍ମର ହିସାବ ରହିଛି, ବାବାଙ୍କ ଠାରୁ ବର୍ଷା ନେବାର ଅଛି। ବାବା ଜାଣିଛନ୍ତି, ଅଧାକଳ୍ପ ଭକ୍ତି କରି କରି ତୁମେମାନେ ଥକି ଯାଇଛ। ମଧୁର ସନ୍ତାନମାନେ, ବାବା ତୁମମାନଙ୍କର ସମସ୍ତ କ୍ଳାନ୍ତି ଦୂର କରିଦେବେ। ବର୍ତ୍ତମାନ ଭକ୍ତିର ଅନ୍ଧକାର ମାର୍ଗ ଶେଷ ହେବାକୁ ଯାଉଛି। କେଉଁଠି ଏହି ଦୁଃଖ ଧାମ, କେଉଁଠି ସୁଖ ଧାମ? ମୁଁ ଦୁଃଖ ଧାମକୁ ସୁଖ ଧାମ କରିବା ପାଇଁ କଳ୍ପର ସଙ୍ଗମ ଯୁଗରେ ଆସୁଛି। ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ବାବା ବେହଦର ବର୍ଷା ଦେଇଥାନ୍ତି, ତେଣୁ ସେହି ଜଣଙ୍କର ହିଁ ବହୁତ ମହିମା ରହିଛି। ଶିବ ବାବା ତ ନଥିଲେ ତୁମକୁ ପବିତ୍ର କିଏ କରିଥାନ୍ତା? ଡ୍ରାମାରେ ଏସବୁ ନିର୍ଦ୍ଧାର୍ଯ୍ୟ ଅଛି। କଳ୍ପ କଳ୍ପ ତୁମେମାନେ ମୋତେ ଡାକି ଆସିଛ, ହେ ପତିତ ପାବନ ଆସ। ଶିବଙ୍କର ଜୟନ୍ତୀ ମଧ୍ୟ ହେଉଛି। ମନୁଷ୍ୟମାନେ ହେଉଛନ୍ତି, ବ୍ରହ୍ମା ହିଁ ସ୍ୱର୍ଗର ସ୍ଥାପନା କରିଛନ୍ତି। ତେବେ ଶିବ କଣ କରିଛନ୍ତି ଯାହାଦ୍ୱାରା ତାଙ୍କର ଶିବ ଜୟନ୍ତୀ ପାଳନ କରୁଛନ୍ତି? କିଛି ବି ଜାଣିନାହାନ୍ତି। ତୁମ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣ ହେବା ଦରକାର। ଯଦି ଜଣଙ୍କ ସହିତ ଡୋର ବାନ୍ଧିଛ, ତେବେ ଆଉ କାହା ସହିତ ବାନ୍ଧ ନାହିଁ, ନଚେତ ତଳକୁ ଖସିବ। ପାରଲୌକିକ ପିତା ଶିବ ବାବା ଅତି ସାଧାରଣ ଅଟନ୍ତି, ତାଙ୍କର କୌଣସି ଆଡମ୍ବର ନାହିଁ। ଲୌକିକ ପିତାମାନେ ତ ମଟର ଗାଡ଼ିରେ, ଉଡ଼ାଜାହାଜ ଆଦିରେ ଯିବା ଆସିବା କରିଥାନ୍ତି। ଏହି ବେହଦ୍ର ପିତା କହୁଛନ୍ତି, ମୁଁ ପତିତ ଦୁନିଆ ପତିତ ଶରୀରରେ ପିଲାମାନଙ୍କର ସେବା କରିବା ପାଇଁ ଆସିଛି। ତୁମେମାନେ ଦ୍ୱାପର ଯୁଗରୁ ମୋତେ ଡାକି ଆସିଛ ଯେ ହେ ଅବିନାଶୀ ବୈଦ୍ୟ ଆସ, ଏଠାକୁ ଆସି ଆମକୁ ଜ୍ଞାନର ଇଞ୍ଜେକ୍ସନ ଦିଅ। ବର୍ତ୍ତମାନ ଇଞ୍ଜେକ୍ସନ ଲଗାଯାଉଛି। ବାବା କହୁଛନ୍ତି, ମୋ ସହିତ ଯୋଗ ଲଗାଅ, ତେବେ ତୁମର ପାପ ସବୁ ଭସ୍ମ ହୋଇଯିବ। ବାବା ହିଁ 63 ଜନ୍ମର ଦୁଃଖ ହର୍ତ୍ତା ଏବଂ 21 ଜନ୍ମର ସୁଖକର୍ତ୍ତା ଅଟନ୍ତି। अच्छा मीठा मीठा सिक्की लधे संतान मानंक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते। धारणा पाई मुख्य सारांश एक नंबर निजर बुद्धि रूपी आत्मिक डोर को एकमात्र बाबांक सहित बांधिबाकु हेबो जणंकर ही श्रीमत अनुसारे चलिबाकु हेबो। दुई नंबर आमे माने मिठारु मिठा वृक्ष अर्थात दैवी परिवारर कलमी लगाउछु सेतिपाई प्रथमे निजकु ही बहुत बहुत मिठा करिबाकु हेबो। जोगर यात्रा रे तत्पर रही विकर्म विनाश करिबाकु हेबो। वरदान मनन शक्ति द्वारा ज्ञानर प्रत्येक पॉइंट रे अनुभवी हेउथिबा सदा शक्तिशाली माया प्रूफ विघ्न प्रूफ अर्थात विघ्न ठारु मुक्त भव जेपरी शारीरिक शक्ति प्राप्त करिबा पाए पाचन शक्तिर बा हजम करिवार शक्ति आवश्यक सही परि आत्मा को शक्तिशाली करिवा पाए मनन शक्ति आवश्यक। मनन शक्ति द्वारा अनुभव स्वरूप होई जीवा पाए सबुठारु बड़रु बड़ शक्ति अटे। एही भली अनुभवी आत्मा माने केबे हेले धोखा खाई पारिबे नाही सुनासुनी कथारे विचलित होई पारिबे नाही से माने सर्वदा संपन्न स्थिति रे रही थांते एवं सदा काल पाए शक्तिशाली माया प्रूफ एवं विघ्न प्रूफ होई जानती। स्लोगन जदि खुशी रूपक संपत्ति सदा सर्वदा साथीरे रहिब तेबे अन्य सबु संपत्ति आपे आपे आसी जीव। इशारा अव्यक्त इशारा एकता एवं विश्वास रो विशेषता द्वारा सफलता संपन्न हो। सफलता संपन्न हेबा पई हेले साधारण कार्य करुथिले मध्य फरिस्ता भली चाली चलन एवं फरिस्ता भली स्थिति रहो। ए भली कुह नाही जे मु कोन करीबी एक कथा सही भली थिला कामटा सही भली थिला परिस्थिति सही भली थिला बा समस्या ही सही भली थिला सेति पई साधारणता आसी गला तेनु जे कोनोसी समय रे जे कोनोसी परिस्थिति रे भी तुमरो अलौकिक स्वरूप प्रत्येकंकु अनुभव हेउ जेउ भली कथा होइथिबो सेहि भली निजर स्वरूप करो नाही किंतु कथा तुमको बदलाई न देउ तेबे जाई समस्तंकर निकटवर्ती होई पारिबो एवं एकतार संगठन मजबूत हेबो। अच्छा ओम शांति।